ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବାଳିକାମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦୁଇ ଦେଶ ସହ ଭାଗିଦାରୀ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ, କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ତଟରକ୍ଷୀ ବାହିନୀ ହେଲିକପ୍ଟରର ଜରୁରୀ ଅବତରଣ, 3 ସଦସ୍ୟ ନିଖୋଜ। ବିଶ୍ୱ ନବାଚାର ସୂଚକାଙ୍କ 2023ରେ 40ତମ ସ୍ଥାନରେ ଭାରତ ଏବଂ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ ବାଳିକାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଚିତ, କାରଣ ସେମାନେ ଦେଶର ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଜି ପୁଣେସ୍ଥିତ ସିମ୍ବିଓସିସ୍ ବିଶ୍ୱବିଦ୍ୟାଳୟର 21ତମ ସମାବର୍ତ୍ତନ ଉତ୍ସବରେ ସେ ଏହା କହିଛନ୍ତି। ସେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଇ ଅନ୍ତର୍ଭୁକ୍ତି ବିକାଶ ଦିଗରେ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିବା ସହ 11 ଜଣ ସ୍ୱର୍ଣ୍ଣପଦକ ବିଜେତାଙ୍କ ମଧ୍ୟରୁ 8 ଜଣ ଝିଅ ରହିଥିବା କହିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ସମାଜର ସଂସ୍କୃତି ଓ ଆବଶ୍ୟକତାକୁ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟ ରଖିବା ଉଚିତ ବୋଲି ଗୁରୁତ୍ୱାରୋପ କରି ଶ୍ରୀମତୀ ମୁର୍ମୁ ବିଶେଷକରି ସମାଜର ଅବହେଳିତ ବର୍ଗଙ୍କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ଉତ୍ପାଦ ବିକଶିତ କରିବାକୁ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଜ୍ଞାନ ଓ କୌଶଳକୁ ନିଜ ନିଜ ଦେଶରେ ମାନବିକତାର ଉନ୍ନତି ପାଇଁ ବ୍ୟବହାର କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଏବଂ ସେଠାକାର ରାଜ୍ୟ ଉଚ୍ଚ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏହି ଅବସରରେ ଉପସ୍ଥିତ ଥିଲେ। ସିମ୍ବିଓସିସ୍ ବିଶ୍ୱବିଦ୍ୟାଳୟରେ 85ଟି ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନେ ଆଜି ନିଜ ନିଜ ଦେଶର ପତାକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ପରେ ବ୍ରୁନେଇରେ ପହଞ୍ଚବେ। ବ୍ରୁନେଇ ଓ ସିଙ୍ଗାପୁର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଅପରାହ୍ନରେ ଶ୍ରୀ ମୋଦି ବନ୍ଦର ସେରି ବେଗୁଆନ୍ରେ ପହଞ୍ଚବେ। ବ୍ରୁନେଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ବ୍ରୁନେଇଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନ୍ୟୁ ଚାନ୍ସେରୀକୁ ଉଦ୍ଘାଟନ କରିବେ। ସେ ଉମାର ଅଲ୍ଲୀ ସୈଫୁଦ୍ଦିନ ମସ୍ଜିଦ୍ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତ ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ଏବଂ ବୃହତ ଏସିଆନ ଅଞ୍ଚଳ ସହିତ ଭାରତର ଭାଗିଦାରୀକୁ ଏହି ଗସ୍ତ ଆହୁରି ସୁଦୃଢ଼ କରିବ। ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ ପାସିଫିକ୍ ଭିଜନରେ ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ବ୍ରୁନେଇ ଦାରୁସଲାମକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତରେ ଯାଉଛନ୍ତି। ଭାରତ ଏବଂ ବ୍ରୁନେଇ କୂଟନୈତିକ ସମ୍ପର୍କର 40 ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ସେ ସୁଲତାନ ହାଜି ହସନଲ ବୋଲକିଆ ଏବଂ ରାଜପରିବାରର ଅନ୍ୟ ସମ୍ମାନିତ ସଦସ୍ୟଙ୍କ ସହ ତାଙ୍କର ସାକ୍ଷାତକୁ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ଶ୍ରୀ ମୋଦି ବ୍ରୁନେଇରୁ ସିଙ୍ଗାପୁର ଯିବେ। ଏ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି ସେ ରାଷ୍ଟ୍ରପତି ଥର୍ମାନ୍ ସାନ୍ ମୁଗାରତ୍ନମ୍, ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗ୍ ଓ ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିବେ। ଏହି ଗସ୍ତ ଅବସରରେ ସେ ସିଙ୍ଗାପୁରର ବ୍ୟବସାୟୀ ସମୁଦାୟ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ସିଙ୍ଗାପୁର ସହିତ ରଣନୈତିକ ଭାଗିଦାରୀକୁ ଆହୁରି ନିବିଡ଼ କରିବା ପାଇଁ ଆଲୋଚନା କରିବାକୁ ଆଗ୍ରହୀ। ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାର ସମୟ ଆସିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗାପୁର ଗସ୍ତ ପୂର୍ବରୁ ସେଠାକାର ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ଗତ 2 ଦଶନ୍ଧି ଧରି ସମ୍ପର୍କ ଅତ୍ୟନ୍ତ ସୁଦୃଢ଼ ରହିଛି। ଦ୍ୱିପାକ୍ଷିକ ସମ୍ପର୍କ ବ୍ୟତୀତ ଏକ ଅସ୍ଥିର ଏବଂ ଅନିଶ୍ଚିତ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗର ପ୍ରସଙ୍ଗ ମଧ୍ୟ ରହିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହି ପରିପ୍ରେକ୍ଷୀରେ ଉଭୟ ଦେଶ ସ୍ୱୀକାର କରିବା ଉଚିତ ଯେ ଆମ ମଧ୍ୟରେ ଥିବା ଭାଗିଦାରୀ ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ। ଇତିମଧ୍ୟରେ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଡକ୍ଟର ଶିଳ୍ପା କାମ୍ବୁଲେ କହିଛନ୍ତି ଭାରତ ଏବଂ ସିଙ୍ଗାପୁର ନୂତନ ଓ ବିକାଶ ଉନ୍ମୁଖୀ କ୍ଷେତ୍ରରେ ଅଧିକ ବୁଝାମଣା ନିମନ୍ତେ ପଥ ପ୍ରସ୍ତୁତ କରୁଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ ଏପର୍ଯ୍ୟନ୍ତ 52 କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏକ ପେଡ଼ ମା କେ ନାମ ଅଭିଯାନରେ ଆଉ ଏକ ମାଇଲ୍ ଖୁଣ୍ଟ ହାସଲ ହୋଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ମା'ଙ୍କ ଉଦ୍ଦେଶ୍ୟରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରୀ ମୋଦି ଆହ୍ୱାନ ଦେଇଥିଲେ। ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଗତକାଲି ରାତିରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବା ସମୟରେ ଗୁଜରାଟର ପୋର ବନ୍ଦର ଉପକୂଳ ଆରବ ସାଗରରେ ଖସିପଡ଼ିଥିଲା। ଏଥିରେ ଚାଳକ ଦଳର ଚାରିଜଣ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଠାବ କରିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ମୋଟର ଟ୍ୟାଙ୍କର ହରିଲୀଳାରୁ ଜଣେ ଆହତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଗତ ରାତିରେ ଆଡ଼ଭାନ୍ସଡ୍ ଲାଇଟ୍ ହେଲିକପ୍ଟର ସହାୟତା ନିଆଯାଇଥିଲା। ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଚାରିଟି ଜାହାଜ ଓ ଦୁଇଟି ବିମାନ ନିୟୋଜିତ କରାଯାଇଛି। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ ଦ୍ୱାରା ପ୍ରକାଶିତ ବିଶ୍ୱ ନବାଚାର ସୂଚକାଙ୍କ 2023 ସଂସ୍କରଣରେ ବିଶ୍ୱର 132 ଅର୍ଥନୀତି ମଧ୍ୟରେ ଭାରତ 40ତମ ସ୍ଥାନ ହାସଲ କରିଛି। ନୀତି ଆୟୋଗ କହିଛି ଗତ ଦଶନ୍ଧି ମଧ୍ୟରେ ଦ୍ରତଗତିରେ ବିଶ୍ୱ ନବାଚାର ସୂଚକାଙ୍କ ମାନ୍ୟତା ହାସଲ କରିଥିବା ଦେଶମାନଙ୍କ ମଧ୍ୟରେ ଭାରତ ରହିଛି। ରିପୋର୍ଟ ଅନୁଯାୟୀ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ନବସୃଜନ କ୍ଷେତ୍ରରେ ସର୍ବାଧିକ ଅଗ୍ରଗତି କରୁଛି। ଅର୍ଥନୈତିକ ବିକାଶ ସ୍ତର ତୁଳନାରେ ନବସୃଜନ କ୍ଷେତ୍ରରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଥିବାରୁ ଭାରତ ଆଞ୍ଚଳିକ ବିଶ୍ୱ ନବାଚାର ସୂଚକାଙ୍କ କ୍ଷେତ୍ରରେ ମାନ୍ୟତା ଲାଭ କରିଛି। କ୍ରମାଗତ ତ୍ରୟୋଦଶ ବର୍ଷ ପାଇଁ ଭାରତ ଉତ୍ତମ ପ୍ରଦର୍ଶନ କରିବାର ରେକର୍ଡ ସୃଷ୍ଟି କରିଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ସପ୍ତାହରେ 7 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଡାକ ଜରିଆରେ ମତଦାନ କରିଛନ୍ତି। ଚଳିତ ରାଷ୍ଟ୍ରପତି ନିର୍ବାଚନରେ 28 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି। ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପୋଷ୍ଟାଲ ମତଦାନ ଆସନ୍ତାକାଲି ଶେଷ ହେବ। ପ୍ୟାରିସ୍ ପାରାଅଲମ୍ପିକ୍ସରେ ମହିଳା ଏକକ ବ୍ୟାଡ୍ମିଣ୍ଟନ SH6 ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିତ୍ୟା ଶ୍ରେଶିବନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଏହି ସଫଳତା ଅଗଣିତ ଭାରତୀୟଙ୍କୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହି ବିଜୟ ତାଙ୍କ ଉତ୍ସାହ ଏବଂ ଖେଳ ପ୍ରତି ସମର୍ପଣକୁ ଦର୍ଶାଉଛି। ହରିୟାଣାର ଜିନ୍ଦ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍ ଧକ୍କା ଦେବାରୁ 8 ଜଣଙ୍କ ମୃତ୍ୟୁ ହେବା ସହ 9 ଜଣ ଆହତ ହୋଇଛନ୍ତି। ନରୱାଣା ନିକଟ ହିସାର ଚଣ୍ଡୀଗଡ଼ ଜାତୀୟ ରାଜପଥରେ ଗତ ମଧ୍ୟରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନରୱାଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସିଭିଲ୍ ହସ୍କିଟାଲରେ ଭର୍ତ୍ତି କରିଛି। ପରେ ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଆଗ୍ରହା ପିଜିଆଇ ହସ୍କିଟାଲକୁ ପଠାଯାଇଥିଲା। ଏହି ଘଟଣାରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଗାଜା ଇଜିପ୍ଟ ସୀମାରେ ଥିବା ଫିଲାଡେଲ୍ଫି କରିଡରରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ମୁତୟନ ରଖିବା ଇସ୍ରାଏଲ୍ ପାଇଁ ଏକ ରଣନୈତିକ ଆବଶ୍ୟକତା ଏବଂ ଜରୁରୀ ଅଟେ। ଏକ ବିବୃତ୍ତିରେ ନେତନ୍ୟାହୁ କହିଛନ୍ତି ଯୁଦ୍ଧ ଲକ୍ଷ୍ୟ ହାସଲ କରିବା ପାଇଁ ଇସ୍ରାଏଲ୍କୁ 14 କିଲୋମିଟର ଅଞ୍ଚଳ ଜରୁରୀ। ଗତ ସପ୍ତାହରେ ଗାଜା ସୁଡ଼ଙ୍ଗରେ 6 ଜଣ ବନ୍ଧକଙ୍କୁ ହତ୍ୟା କରିବା ଅଭିଯୋଗରେ ହମାସକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ନେତନ୍ୟାହୁ କହିଛନ୍ତି। ଦକ୍ଷିଣ ଆଫ୍ରିକା ଭାରତ ଏବଂ ଚୀନ୍ର ପର୍ଯ୍ୟଟନ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରି ନୂତନ ଭାବେ ଟ୍ରଷ୍ଟେଡ୍ ଟୁର୍ ଅପରେଟର ସ୍କିମ୍ ଘୋଷଣା କରିଛି। ଆସନ୍ତା ବର୍ଷ ଜାନୁଆରୀରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେଠାକାର ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଭିସା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବା ଏହି ଯୋଜନାର ଉଦ୍ଦେଶ୍ୟ ରହିଥିବା ଅନୁମାନ କରାଯାଉଛି। କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ମେଘାଳୟର ଶିଲଂଠାରେ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏହି ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ପର୍ଯ୍ୟଟନ ମନ୍ତ୍ରୀମାନେ ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ ଶେଖାଓ୍ୱତ କହିଛନ୍ତି ଦେଶର ପର୍ଯ୍ୟଟନର ବିକାଶ ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ଅଧିକ ସହଯୋଗ ସୃଷ୍ଟି କରିବା ଲାଗି ଏଭଳି ସମ୍ମିଳନୀ ଆୟୋଜନ କରୁଛି। ପୂର୍ବରୁ ଚଣ୍ଡୀଗଡ଼ ଏବଂ ଗୋଆରେ ବୈଠକ ହୋଇଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବାଳିକାମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶ ସହ ଭାଗିଦାରୀ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ତଟରକ୍ଷୀ ବାହିନୀ ହେଲିକପ୍ଟର ଜରୁରୀ ଅବତରଣ, 3 ସଦସ୍ୟ ନିଖୋଜ, ବିଶ୍ୱ ନବାଚାର ସୂଚକାଙ୍କ 2023 40ତମ ସ୍ଥାନରେ ଭାରତ ଏବଂ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।